ଯିବା ପାଇଁକି ମୋର ମନ ଅଧୀର ଝରି ପଡ଼ୁଛି କି ଆଖିରୁ ଗଙ୍ଗା ଯମୁନା ଧାର ବାବାଙ୍କୁ ଦେଖିବା ପାଇଁକି ମୋର ମନ ଅଧୀର ହେ ସାଇ ହେ ସାଇ ଗଙ୍ଗା ଯମୁନା।